ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୋମନାଥ ସ୍ୱାଭିମାନ ପର୍ବ ସହ ପ୍ରମୁଖ ବିକାଶମୂଳକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆଜିଠାରୁ ତିନିଦିନିଆ ଗୁଜରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନିଶାମୁକ୍ତ ଭାରତ ଗଠନ ଲାଗି ଆସନ୍ତା ମାର୍ଚ୍ଚ 31ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସଂସଦର ବଜେଟ୍ ଅଧିବେଶନ ଆସନ୍ତା 28 ତାରିଖରୁ ହେବ ଆରମ୍ଭ। ହିମାଚଳ ପ୍ରଦେଶରେ ବସ୍ ଦୁର୍ଘଟଣାରେ 14 ମୃତ, 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ। ଏବଂ ମାଲେସିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଆଜି ସେମିଫାଇନାଲରେ ଖେଳିବେ ପିଭି ସିନ୍ଧୁ ଓ ଚୀନ୍ର ୱାଙ୍ଗ୍ ଝିଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ତିନିଦିନିଆ ଗୁଜରାଟ ଗସ୍ତରେ ଯିବେ। ଗସ୍ତକାଳରେ ଶ୍ରୀ ମୋଦି ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେବା ସହ ରାଜକୋଟ, ଅହମ୍ମଦାବାଦ ଏବଂ ଗାନ୍ଧୀନଗରରେ ପ୍ରମୁଖ ବିକାଶମୂଳକ ଓ ରଣନୈତିକ କାର୍ଯ୍ୟକ୍ରମରେ ସାମିଲ ହେବେ। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଗୁଜରାଟର ସୋମନାଥ ଗସ୍ତ କରି ଓଁକାର ମନ୍ତ୍ର ଜପ ସମାରୋହରେ ଅଂଶଗ୍ରହଣ କରିବା ସହିତ ସୋମନାଥ ମନ୍ଦିରରେ ଆୟୋଜିତ ଡ୍ରୋନ୍ ପ୍ରଦର୍ଶନୀ ମଧ୍ୟ ବୁଲି ଦେଖିବେ। ଆସନ୍ତାକାଲି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିର ରକ୍ଷା ଲାଗି ପ୍ରାଣବଳୀ ଦେଇଥିବା ଅଗଣିତ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଆୟୋଜିତ ଏକ ଶୋଭାଯାତ୍ରା ଶୌର୍ଯ୍ୟଯାତ୍ରାରେ ଅଂଶଗ୍ରହଣ କରିବେ। ଏହି ଯାତ୍ରାରେ 108 ଘୋଡ଼ାର ଏକ ପ୍ରତୀକାତ୍ମକ ଶୋଭାଯାତ୍ରା ହେବ, ଯାହା ବୀରତ୍ୱ ଏବଂ ବଳିଦାନକୁ ପ୍ରତିଫଳିତ କରିବ। ପରେ ଶ୍ରୀ ମୋଦି ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ସୋମନାଥରେ ଏକ ସାର୍ବଜନୀନ ସମାରୋହରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। 1026 ଖ୍ରୀଷ୍ଟାବ୍ଦରେ ମହମ୍ମଦ ଗଜନୀଙ୍କ ସୋମନାଥ ମନ୍ଦିର ଆକ୍ରମଣର 1000ତମ ବାର୍ଷିକୀକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଚଳିତ ବର୍ଷ ମଧ୍ୟ ଏହି ମନ୍ଦିରର 75 ବର୍ଷ ସ୍ଥାପନା ଦିବସ ପାଳନ କରାଯାଉଛି। 1951 ଏହି ମନ୍ଦିରର ପୁନଃସ୍ଥାପନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଜକୋଟ ଗସ୍ତ କରିବା ସହ କଚ୍ଛ ଏବଂ ସୌରାଷ୍ଟ୍ର ଅଞ୍ଚଳ ଲାଗି ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦ୍ଘାଟନ କରିବା ସହିତ ଉପସ୍ଥିତ ସମାବେଶକୁ ସମ୍ବୋଧନ କରିବେ। ପରେ ଶ୍ରୀ ମୋଦି ଅହମ୍ମଦାବାଦ ଗସ୍ତ କରି ସହରାଞ୍ଚଳ ପରିବହନ ଭିତ୍ତିଭୂମିର ବିକାଶ ସ୍ୱରୂପ ସେକ୍ଟର 10A ମହାତ୍ମା ମନ୍ଦିର ପର୍ଯ୍ୟନ୍ତ ଅହମ୍ମଦାବାଦ ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟର ଉଦ୍ଘାଟନ କରିବେ। ସୋମବାର ଦିନ ପ୍ରଧାନମନ୍ତ୍ରୀ ଜର୍ମାନ ଚାନ୍ସେଲର ଫ୍ରେଡେରିକ୍ ମର୍ଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଉଭୟ ନେତା ଆନ୍ତର୍ଜାତିକ ଗୁଡ଼ି ପର୍ବରେ ଯୋଗଦେବେ। ଦେଶକୁ ନିଶାମୁକ୍ତ କରିବା ଲାଗି ଆସନ୍ତା ମାର୍ଚ୍ଚ 31 ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି। ଏହି ନିଶାମୁକ୍ତି ଅଭିଯାନ 3 ବର୍ଷ ପର୍ଯ୍ୟନ୍ତ ଜାରି ରହିବ। ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ 9ମ ଶୀର୍ଷସ୍ତରୀୟ ନାର୍କୋ ସମନ୍ୱୟ କେନ୍ଦ୍ର ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କହିଛନ୍ତି, କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ନିଶାମୁକ୍ତି ନିମନ୍ତେ 2029 ପର୍ଯ୍ୟନ୍ତ ସ୍ୱତନ୍ତ୍ର ସମୟବଦ୍ଧ ଯୋଜନା ପ୍ରସ୍ତୁତ କରିବା ଉଚିତ। ସେ କହିଛନ୍ତି, ଦେଶକୁ ନିଶାମୁକ୍ତ କରିବା ଲାଗି ସମ୍ମିଳିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। 2014-2025 ମଧ୍ୟରେ 1,11,00,000 କିଲୋଗ୍ରାମର ନିଶାଦ୍ରବ୍ୟ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ 1,71,00,000 କୋଟି ଟଙ୍କାରୁ ଅଧିକ ହେବ ବୋଲି ସେ କହିଛନ୍ତି। ନିଶାଦ୍ରବ୍ୟ ବିରୋଧୀ ଲଢ଼େଇରେ ସମ୍ମିଳିତ ପଦକ୍ଷେପ ପାଇଁ ଶ୍ରୀ ଶାହା ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ 2026 ଦ୍ୱିତୀୟ ସଂସ୍କରଣ ଗତକାଲିଠାରୁ ଆରମ୍ଭ ହୋଇଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡ୍ସେ କହିଛନ୍ତି, ରାଷ୍ଟ୍ର ନିର୍ମାଣ ପାଇଁ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣର ଆବଶ୍ୟକତା ରହିଛି, ଫଳରେ ସେମାନଙ୍କ ଚିନ୍ତାଧାରା, ଶକ୍ତି ଏବଂ ନେତୃତ୍ୱ ଆସନ୍ତା 25 ବର୍ଷ ମଧ୍ୟରେ ଦେଶକୁ ବିକାଶର ଶିଖରକୁ ନେଇଯିବ। ସ୍ୱାମୀ ବିବେକାନନ୍ଦଙ୍କ ବିଚାରଧାରାକୁ ସ୍ମରଣ କରି ସେ କହିଛନ୍ତି, ଯୁବପିଢ଼ି ହେଉଛନ୍ତି ରାଷ୍ଟ୍ରର ପ୍ରକୃତ ଶକ୍ତି। ମାଇଁ ଭାରତ ପଦକ୍ଷେପର ସଫଳତା ନେଇ ସେ କହିଛନ୍ତି, ଦେଶର 2 କୋଟିରୁ ଅଧିକ ଯୁବକ ଏହି ପୋର୍ଟାଲରେ ପଞ୍ଜୀକରଣ କରିସାରିଛନ୍ତି। ଏହି ଚାରିଦିନିଆ କାର୍ଯ୍ୟକ୍ରମରେ ଦେଶ ଓ ବିଦେଶରୁ 2,500ରୁ ଅଧିକ ଯୁବକ ଅଂଶଗ୍ରହଣ କରିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଉପସ୍ଥିତିରେ ଆଜି ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 12 ତାରିଖରେ ଉଦ୍ଯାପନୀ ସମାରୋହରେ ଯୋଗଦେବେ। ଇସ୍ରୋ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା, ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ନାୟାର, ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ହରମନପ୍ରୀତ କୌର, ପୁଲେଲା ଗୋପୀଚାନ୍ଦ, ଲ୍ୟାଣ୍ଡର ପେସ୍, ପାଲ୍କି ଶର୍ମା, କୈବଲ୍ୟ ବୋହରା, ଶିବବ୍ରତ ଦାସ ଏବଂ ଆନନ୍ଦ କୁମାରଙ୍କ ସମେତ ପଦ୍ମ ପୁରସ୍କାର ବିଜେତା ଯୁବ ସାଂସଦ ଏବଂ ବିଧାୟକମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ସଂସଦର ବଜେଟ୍ ଅଧିବେଶନ ଚଳିତ ମାସ 28 ତାରିଖରୁ ଆରମ୍ଭ ହେବ। ଏହା ଏପ୍ରିଲ 2 ତାରିଖ ପର୍ଯ୍ୟନ୍ତ ଚାଲିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଫେବୃୟାରୀ 13 ତାରିଖ ପର୍ଯ୍ୟନ୍ତ ଚାଲିବା ପରେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ 9 ତାରିଖରୁ ଆରମ୍ଭ ହେବ। ବଜେଟ୍ ଅଧିବେଶନ 2026 ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମତି ପ୍ରଦାନ କରିଥିବା ଶ୍ରୀ ରିଜିଜୁ କହିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ 70ତମ ଅତି ବିଶିଷ୍ଟ ରେଳସେବା ପୁରସ୍କାର 2025 ପ୍ରଦାନ କରି କହିଛନ୍ତି, ଭାରତୀୟ ରେଳ ବିଶ୍ୱସ୍ତରୀୟ ଦକ୍ଷତା ହାସଲ କରିଛି ଏବଂ 2047 ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ ହେବା ଯାତ୍ରାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ବୈଷ୍ଣବ 100 ଜଣ ରେଳ ଅଧିକାରୀଙ୍କୁ ଏହି ପୁରସ୍କାର ପ୍ରଦାନ କରିବା ସହ ଉନ୍ନତ ପ୍ରଦର୍ଶନ କରିଥିବା ରେଳ ଜୋନ୍ଗୁଡ଼ିକୁ 26 ସିଲ୍ଡ ପ୍ରଦାନ କରିଛନ୍ତି। 2026 ବର୍ଷ ପାଇଁ ଭାରତୀୟ ରେଳ ପକ୍ଷରୁ 6 ନୂଆ ପ୍ରସ୍ତାବ ଗ୍ରହଣ କରାଯାଇଥିବା ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ଆସନ୍ତା 52 ସପ୍ତାହ ମଧ୍ୟରେ ଏହି ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ କରାଯାଇ ରେଳବାଇରେ ସଂସ୍କାର ଅଣାଯିବ ବୋଲି ସେ କହିଛନ୍ତି। ହିମାଚଳ ପ୍ରଦେଶର ସିରମର ଜିଲ୍ଲା ହରିଧରପୁର ନିକଟରେ ଏକ ବସ୍ ଦୁର୍ଘଟଣାରେ 14 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେଜଣ ଆହତ ହୋଇଛନ୍ତି। 66 ଜଣ ଯାତ୍ରୀଙ୍କୁ ନେଇ ସୋଲାନରୁ ହରିପୁରଧର ଯାଉଥିବା ଏକ ଘରୋଇ ବସ୍ ଏକ ଖାଇ ମଧ୍ୟକୁ ଖସିପଡ଼ିବାରୁ ଦୁର୍ଘଟଣା ଘଟିଥିଲା। ହିମାଚଳ ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା କହିଛନ୍ତି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଆହତମାନଙ୍କ ପାଇଁ 50,000 ଟଙ୍କା ସହାୟତା ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଶାସନ ଏବଂ ସମୟୋପଯୋଗୀ ପଦକ୍ଷେପ ପାଇଁ ଉଦ୍ଦିଷ୍ଟ ପ୍ରଗତି ପ୍ଲାଟଫର୍ମ ଏହାର 50ତମ ବୈଠକ ଶେଷ କରିଛି। 2015 ଶ୍ରୀ ମୋଦିଙ୍କ ଦ୍ୱାରା ଏହି ପ୍ଲାଟଫର୍ମର ଶୁଭାରମ୍ଭ ହେବା ପରଠାରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦେଶର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକରେ ଦେଖାଦେଉଥିବା ସମସ୍ୟାଗୁଡ଼ିକର ସମାଧାନ କରି ଏହାକୁ ସଫଳତାରେ ପରିଣତ କରାଯାଇଛି। ଏହି ପ୍ରଗତି ମଞ୍ଚରେ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ ସାମିଲ କରାଯାଇ ସମସ୍ୟା ସମାଧାନ ଦିଗରେ ନିରନ୍ତର ପଦକ୍ଷେପ ଗ୍ରହଣ କରାଯାଉଛି। ଆଜି ଏହି ଶୃଙ୍ଖଳାରେ ଆସନ୍ତୁ ଜାଣିବା ପ୍ରଗତି ମଞ୍ଚରେ କିଭଳି ପଞ୍ଜାବରେ ଜାତୀୟ ରାଜପଥର ଫଗୁଆରା ଓ ରୂପନଗର ଅଂଶର 4 ଲେନ୍ ରାସ୍ତାର ନିର୍ମାଣ କାର୍ଯ୍ୟରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ସମ୍ପର୍କରେ। ପଞ୍ଜାବର ଫଗୁଆରାରୁ ରୂପନଗର ପର୍ଯ୍ୟନ୍ତ 4 ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ କରିଡର। ଏହା ଜଳନ୍ଧର ଏବଂ ଫଗୁଆରାର ଶିଳ୍ପସଂସ୍ଥାଗୁଡ଼ିକୁ ସଂଯୋଗ ସ୍ଥାପନ କରିଥାଏ। 88 କିଲୋମିଟର ବ୍ୟାପୀ ଏହି ପ୍ରକଳ୍ପ ଅମୃତସର ଏବଂ ଚଣ୍ଡିଗଡ଼ ମଧ୍ୟରେ ସବୁଠାରୁ କ୍ଷୁଦ୍ରତମ ମାର୍ଗ ହୋଇଥିବାବେଳେ ସେଠାକାର ପ୍ରମୁଖ ଶିଖ ତୀର୍ଥସ୍ଥଳଗୁଡ଼ିକୁ ସଂଯୋଗ ସ୍ଥାପନ କରିଥାଏ। ତେବେ ଏହି ପ୍ରକଳ୍ପରେ ଜମି ଅଧିଗ୍ରହଣ ଏବଂ କ୍ଷତିପୂରଣ ବଣ୍ଟନ ସମ୍ପର୍କିତ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା। 2018 ଅଗଷ୍ଟ ମାସରେ ପ୍ରଗତି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ସରକାରଙ୍କୁ ଜମି ଅଧିଗ୍ରହଣ ଏବଂ ହସ୍ତାନ୍ତର ପ୍ରକ୍ରିୟା ତ୍ୱରାନ୍ୱିତ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। 2021 ଜୁନ୍ 26 ତାରିଖରେ ଏହି ପ୍ରକଳ୍ପ ସଫଳତାର ସହ କାର୍ଯ୍ୟକ୍ଷମ ହୋଇଥିଲା, ଫଳରେ ଯାତ୍ରା ସମୟ ହ୍ରାସ ପାଇବା ସହ ଯାନବାହନ ପରିଚାଳନା ଖର୍ଚ୍ଚ ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଥିଲା। ମାଲେସିଆ ଓପନ୍ ସୁପର 1000 ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ଦୁଇଥରର ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ଚୀନ୍ର ୱାଙ୍ଗ୍ ଝିଇଙ୍କ ସହ ସେମିଫାଇନାଲ୍ ଅବତୀର୍ଣ୍ଣ ହେବେ। ଗତକାଲି କ୍ୱାର୍ଟର ଫାଇନାଲ୍ରେ ଜାପାନର ଆକାନେ ୟାମାଗୁଚିଙ୍କୁ 21-11 ସିନ୍ଧୁ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟି ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି। ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଗତକାଲି ନଭି ମୁମ୍ବାଇରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 3 ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଆଜି ଅପରାହ୍ନ 3:00 ପ୍ରଥମ ମ୍ୟାଚ୍ ୟୁପି ୱାରିୟର୍ସ ଏବଂ ଗୁଜରାଟ ଜାଏଣ୍ଟସ୍ ମଧ୍ୟରେ ଏବଂ ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା 7:30ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ। ସୋମନାଥ ସ୍ୱାଭିମାନ ପର୍ବ ସହ ପ୍ରମୁଖ ବିକାଶମୂଳକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆଜିଠାରୁ 3-ଦିନିଆ ଗୁଜରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନିଶାମୁକ୍ତ ଭାରତ ଗଠନ ଲାଗି ଆସନ୍ତା ମାର୍ଚ୍ଚ 31 ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସଂସଦର ବଜେଟ୍ ଅଧିବେଶନ ଆସନ୍ତା 28 ତାରିଖରୁ ହେବ ଆରମ୍ଭ। ହିମାଚଳ ପ୍ରଦେଶରେ ବସ୍ ଦୁର୍ଘଟଣାରେ 14 ମୃତ, 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ। ଏବଂ ମାଲେସିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଆଜି ସେମିଫାଇନାଲରେ ଖେଳିବେ ପିଭି ସିନ୍ଧୁ ଓ ଚୀନ୍ର ୱାଙ୍ଗ୍ ଝି ୟି। ସମ୍ବାଦ ଶେଷ ହେଲା।